वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्री श्री गौरनिताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी श्री श्री राधा कृष्णचंद्र श्री श्री लक्ष्मी नृसिंहदेव श्री श्री सीताराम नरकुण हनुमान जी कृपाद पद्म प्रणति निवेदन करी इसकन प्रतिष्ठाता आचार्य श्री श्रीमादेशी भक्ति विदान स्वयं प्रभुपाद महाराज पाद पद्म प्रणति निवेदन करी श्रील गुरुदेव श्री श्रीमद भक्ति स्वरूप रामदर स्वामी गुरु महाराज के पाद पद्म प्रणति निवेदन करी समस्त साधु गुरु वैष्णव मान कुमार प्रणति निवेदन करी उपस्थ वैष्णव संजन बंद मातृवृंद कुमार प्रणति निवेदन करी आज आम श्रीमद भागवत चतुर्थ स्कंद पंचदश अध्याय कथा आरंभ करवा पृथ्वी जन्म विषय में कथा कही भगवान अवतार पृथु ये पालन शक्ति अवतार ये शक्तावेश अवतार अवतार अनेक अच्छा ये हूँ शक्तावेश अवतार केमी आम वर्णना करेण राजा जे कि अधार्मिक थिले धर्मनीति पालन करू नथिले मुनि ऋषि मैंने अभिशाप दे हत्या करथिले तापर तक शरीर मंथन करी दुई जन राजा बाहर जन निषाद राज जे कि धर्मनीति पालन करू नथिले आउ जन हो पृथ्वी महाराज जे कि भगवान जन अवतार ए बेणकर कथा आसीब सप्तम स्कंदरे युधिष्ठिर महाराज कहिबे बेण राजा जन थिले जे कि नरक को जाऊथिले किंतु तांको ये तांको पुत्र तांको रक्षा करिवे नले से नरक को जाऊथिले भगवान को द्रोह करी किंतु आउ जन राजा थिले शिशुपाल चेदीर राजा जे पिला दिन भगवान को अपमान करथले द्रोह करथले किंतु से साजु जे मुक्ति प्राप्त हले आर कारण कौन सप्तम स्कंदरे सेटा कहा जीव तेणु एठी से पृथ्वी महाराज कथा आसुची पृथ्वी महाराज जो आविर्भाव हेले से ब्रह्मवादी मुनि माने दुई जन बाहर से जन स्त्री और जन पुरुष दुई जन बाहर स्वामी स्त्री दुई जन जाक ब्रह्मा विष्णु एवं लक्ष्मी दुई जन बाहर ब्रह्मवादी मुनि माने स्त्री और पुरुष को जात हवा देखी भगवान को अंश ज्ञान रे परम आनंदित हेले भक्त ही भगवान को जानवे अन्न के जापारे ना यही पुरुष आदिराजा हो जश विस्तार कले एवं पृथु नाम प्रसिद्ध हो महाराज चक्रवर्ती हेले पृथु राजा पृथु से स्त्री अर्चा नाम प्रख्यात हो पृथुकर पत्नी रूप से परिचित हेले स्त्री नाम हूँ अर्चा आ प्रभु भगवान कर नाम अच्छी ऋषभदेव ए सरी पृथ्वी महाराज ऋषभदेव कथ आस भगवान अवतार पंचम स्कंदर तक कथा आसव तेणु पृथ्वी आविर्भाव रे ब्रह्मा देवता मान सहित आगमन करी कर विष्णु चिन्ह आदि दर्शन करी भगवान अंश बोली स्थिर कले अभिषेक उद्योग कर प्रजा मैंने नाना दिग्वर आगमन करी अभिषेक उपयोगी द्रव्य संभार उपहार देवाक लगे नान्या नाना द्रव्य आयोजन जो रही अभिषेक अभिषेक है तेणु समुद्र निज सलिल उत्पन्न शंख पर्वत और नदी समूह पृथ्वीराज को रथमार्ग प्रदान पृथ्वी पादस्पर्श मात्र अभीष्ट देश प्रापक पादुका द्वय आकाश पुष्प समूह गोसकल श्रृंग निर्मित धनु प्रदान कले कुबेर पृथ्वीराजा को अति उत्तम आसन वरुण शुभ्रवर्ण छत्र वायु चामर धर्म कीर्तिमय माला इंद्र मुकुट जम दंड ब्रह्मा कवच सरस्वती अति उत्कृष्ट हार हरि सुदर्शन चक्र एवं रुद्र आदि देवतागण नानाविध उपहार प्रदान करते भगवान कर अवतार तेणु तक सुदर्शन चक्र रंदीगण बहुत स्तव कले स्तव कर पृथ्वी महाराज कहले देख पुण्यकृति भगवान लीला वर्तमान विराजित थिबा सत्वे मो भली जने अव्यक्त अव्यक्त कीर्ति अयोग्य व्यक्तिर स्तुति द्वारा वृथा वाक्य व्यय करिबा उचित नुहे स्तव स्तुति द्वारा मूढ़ व्यक्ति ही मुग्ध हुवंती उदार व्यक्ति माने सेथिरे लज्जा बोध करंती ଏଇଭଳି ଭାବରେ ତାଙ୍କୁ ନିଷେଧ କଲେ ମଧ୍ୟ ସେମାନେ ତାପରେ ଏଇ 14-15 ଅଧ୍ୟାୟ 16 ଅଧ୍ୟାୟରେ ତାଙ୍କର ସୁତଗଣ ଭଗବାନଙ୍କ ସ୍ତୁତି କରିବେ। 15 ଅଧ୍ୟାୟରେ ଆମେ ଗୋଟିଏ ଶ୍ଳୋକ ନେଇଥିଲେ, ଅଭିଷେକ ଅଭିଷେକ ଆରବ୍ଧ ତସ୍ୟା ଅଭିଷେକ ଆରବ୍ଧେ ବ୍ରାହ୍ମଣୈ ବ୍ରହ୍ମବାଦିଭି ଅଭିଷେକ ନିକାନ୍ୟାସ୍ମାନ ଆଜହୁ ସର୍ବତୋ ଜନାହା। ତେଣୁ ତାଙ୍କର ଅଭିଷେକ ଯେତେବେଳେ ଆରମ୍ଭ ହେଲା ସେତେବେଳେ ବ୍ରାହ୍ମଣମାନେ ଏବଂ ବ୍ରହ୍ମବାଦୀମାନେ ଯିଏ ବ୍ରହ୍ମ ଜାଣନ୍ତି ସେମାନେ ଅଭିଷେକ କଲେ ଏବଂ ସବୁ ବିଭିନ୍ନ ସ୍ଥାନରୁ ବହୁତ ଜନସମାଗମ ହୋଇଥିଲା ସେ ଅଭିଷେକରେ। ତେଣୁ 16 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେ ସୁତଗଣ ଦ୍ୱାରା ପୃଥୁଙ୍କର ସ୍ତବ ଯେଉଁ କଲେ ମୈତ୍ରମୁନି କହୁଛନ୍ତି, ସୁତ ଆଦି ଗାୟକଗଣ ପୃଥୁ ମହାରାଜଙ୍କର ଏହିପରି ବାକ୍ୟ ଶ୍ରବଣରେ ଅତିଶୟ ପରିତୃପ୍ତ ହୋଇ କହିଲେ, ଆମ୍ଭେମାନେ ଆପଣଙ୍କର ଗୁଣ ବର୍ଣ୍ଣନା କରିବାକୁ ଅଯୋଗ୍ୟ ହେଲେ ମଧ୍ୟ ମୁନିମାନେ ଆମ୍ଭମାନଙ୍କର ହୃଦୟରେ ଯେପରି ପ୍ରେରଣା କରୁଛନ୍ତି ସେହିପରି ଆମ୍ଭେମାନେ ଆପଣଙ୍କର ପ୍ରଶଂସନୀୟ ଗୁଣ ସମୂହ ବର୍ଣ୍ଣନା କରୁଛୁ। ସେଭଳି ସେ ସ୍ତୁତି କଲେ, ଧର୍ମଜ୍ଞ ଆପଣ ପ୍ରଜାମାନଙ୍କୁ ଧର୍ମପଥରେ ପ୍ରବର୍ତ୍ତନ କରିବେ, ଭବିଷ୍ୟତବାଣୀ ଦେଲେ, ଅୟଂ ମହି ଗାଂ ଦୁଦୁହେ ଅଧିରାଜ ପ୍ରଜାପତି ବୃତ୍ତିକର ପ୍ରଜାନାମ ଯୋ ଲୀଳୟାଦ୍ରୀନ୍ ସ୍ୱସରାସକୁଟ୍ୟା ଭିନ୍ଦନ ସମାଂ ଗାମ କରୋ ଯଥେନ୍ଦ୍ର। ଏଇଭଳି ଭାବରେ ପୃଥୁ ମହାରାଜ ଏଇଭଳି ଭାବରେ କାର୍ଯ୍ୟ କରିବେ, ଧର୍ମଦ୍ରୋହୀମାନଙ୍କର ଦଣ୍ଡବିଧାନ କରିବେ, ଯଥା ସମୟରେ କରଗ୍ରହଣ ଦାନ ପାଳନ ଓ ପୋଷଣ ଆଦି କର୍ମ ଦ୍ୱାରା ସ୍ୱର୍ଗ ମର୍ତ୍ତ୍ୟର ମଙ୍ଗଳ ବିଧାନ ପୃଥିବୀ ସଦୃଶ ଦୟା ଓ ସହିଷ୍ଣୁତା। ଏ ମଝିରେ ମଝିରେ ସାଉଣ୍ଡ ବଢ଼ିଯାଉଛି କମିଯାଉଛି କାରଣ କ'ଣ ମୁଁ ଜାଣିପାରୁନି, ମଝିରେ ମଝିରେ ବଢ଼ିଯାଉଛି ଯାହା ଲାଗୁଛି। ସହିଷ୍ଣୁତା ପ୍ରଜା ସଂରକ୍ଷଣ ପ୍ରଭୃତି ଅସଂଖ୍ୟ ଗୁଣଗ୍ରାମ ଆପଣଙ୍କ ଠାରେ ବିରାଜମାନ, ଆପଣଙ୍କୁ କେହି ପରାଜିତ କରିପାରିବେ ନାହିଁ। ଆପଣ ଯମଙ୍କ ପରି ବିଚାରକ ହୋଇ ଅପ୍ରତିହତ ଭାବେ ବିଚରଣ କରିବେ, ଆପଣ ସାକ୍ଷାତ ଭଗବାନ, ଆପଣ ଚିତ୍ ଶକ୍ତି ଜୀବଶକ୍ତି ଓ ମାୟାଶକ୍ତିର ଅଧୀଶ୍ୱର ନିର୍ବିକାର ବିଷ୍ଣୁଙ୍କ ଅଂଶରେ ଜନ୍ମଗ୍ରହଣ କରିଛନ୍ତି। ଅଦ୍ୱୈତତ୍ତ୍ୱ ଭଗବାନ ବହୁ ରୂପେ ପ୍ରତୀତ ହେଲେ ମଧ୍ୟ ତାଙ୍କଠାରେ ଭେଦବୁଦ୍ଧି ଅବିଦ୍ୟା କଳ୍ପିତ, ସୁତରାଂ ପୁରୁଷାର୍ଥ ଶୂନ୍ୟ। ତାଙ୍କଠାରେ ଭେଦବୁଦ୍ଧି ନାହିଁ, ଅବିଦ୍ୟା କଳ୍ପିତ ଭେଦବୁଦ୍ଧି, ଇଏ ମୋର ସେ ତାର ଏସବୁ ଯେଉଁ ଭେଦ ରହିଛି ଏଇଟା ଅବିଦ୍ୟାରେ ଆସୁଛି, ତେଣୁ ଭଗବାନ ପାଖରେ ସେସବୁ ନଥାଏ, ସେ ସମସ୍ତଙ୍କ ପ୍ରତି ସମାନ। ତେଣୁ ଅଦ୍ୱିତୀୟ ପରାକ୍ରମଶାଳୀ ଆପଣ ରାଜାଧିରାଜ ଉଦୟାଚଳ ପର୍ଯ୍ୟନ୍ତ ସମଗ୍ର ଭୂଖଣ୍ଡ ଶାସନ କରିବେ, ଉଦୟାଚଳରୁ ଆରମ୍ଭ କରି ଅସ୍ତାଚଳ, ସୂର୍ଯ୍ୟ ଉଦୟାଚଳରେ ଉଦୟ ହୁଅନ୍ତି, ଅସ୍ତାଚଳରେ ଅସ୍ତ ହୁଅନ୍ତି। ତେଣୁ ସମଗ୍ର ଭୂଖଣ୍ଡ ଶାସନ ରାଜ କରିବେ ଏବଂ ତନ୍ନିମିତ୍ତ ଜୟପ୍ରଦ ରଥରେ ଆରୋହଣ କରି ସରାସନ ହସ୍ତରେ ସୂର୍ଯ୍ୟ ସଦୃଶ ସର୍ବତ୍ର ପ୍ରତଘ୍ନ କରିବେ। ଏଇଟା ଏ ଶ୍ଳୋକରେ କଥା କୁହାଯାଉଛି, ପ୍ରଜାପତି ବୃତ୍ତିକର ପ୍ରଜାନାମ ସ୍ୱସରାସକୁଟ୍ୟା ଭିନ୍ଦନ ସମାଂ ଗାମ କରୋ ଯଥେନ୍ଦ୍ରିୟ। ଦେବରାଜ ଇନ୍ଦ୍ର ଯେପରି ସ୍ୱୀୟ ଧନୁର ଅଗ୍ରଭାଗରେ ଦ୍ୱାରା ଅନାୟାସରେ ପର୍ବତ ସକଳ ଭେଦ କରି ପୃଥିବୀକୁ ସମତଳ କରିଦିଅନ୍ତି, ଏ ରାଜା ଆପଣ ମଧ୍ୟ ସେହିପରି ପ୍ରଜାପାଳକ ରୂପେ ପ୍ରଜାମାନଙ୍କର ଜୀବିକା ସମ୍ପାଦନାର୍ଥ ଗୋସ୍ୱରୂପା ଏ ପୃଥିବୀକୁ ଦୋହନ କରିବେ। ଗାଈ ଯେମିତି ଦୋହନ ହୁଏ ସେଇଭଳି ଭାବରେ ପୃଥିବୀକୁ ସେ ଦୋହନ କରିବେ ରାଜା ପୃଥୁ ମହାରାଜ। ପୃଥିବୀକୁ ଦୋହନ କରିବେ, ଆମେ ଶୁଣିବା କ'ଣ କ'ଣ ସବୁ ପୃଥିବୀରେ ଅଛି, ଦୋହନ କଲେ କ'ଣ କ'ଣ ସବୁ ପଦାର୍ଥ ବାହାରିବ, ବେଦକୁ ଦୋହନ କଲେ କ'ଣ ବାହାରିଲା, ଆମର ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି, ସର୍ବୋପନିଷଦ ଗାଭ ଦୋହନ ହେଲା, ଦୋହନ କଲେ ଭଗବାନ ଗୋପାଳ ନନ୍ଦନ ଭଗବାନ କୃଷ୍ଣ ଦୋହନ କଲେ, କେମିତି ଦୋହନ କଲେ ନା ପାର୍ଥ ବତ୍ସା ବତ୍ସା ଜଣେ ବତ୍ସା ଦରକାର ଗାଈ ଦୋହନ କରିବା ପାଇଁ। ତେଣୁ ପୃଥିବୀ ଯେଉଁ ଦୋହନ ହେବ ବିଭିନ୍ନ ବତ୍ସା ସବୁ ଆସିବେ, ସେମାନେ ବତ୍ସା ପ୍ରଥମେ ସେଇଟାକୁ ମୁହଁ ମାରିଲେ ତାପରେ ସେ କ୍ଷୀର ଦେବ। ତେଣୁ ପାର୍ଥ ହେଉଛି ବତ୍ସା, କିଭଳି ପାର୍ଥ ବତ୍ସା ହେଲେ ନା ସେ ସବୁ ପ୍ରଶ୍ନ ପଚାରିଲେ, ଷୋହଳଟି ମୁଖ୍ୟ ପ୍ରଶ୍ନ ରହିଛି ଭଗବତ ଗୀତାରେ। ଏ ପ୍ରଶ୍ନ ପଚାରିବାରୁ ଭଗବାନ ତା'ର ସବୁ ଉତ୍ତର ଦେଇଛନ୍ତି। କିଂ ତତ୍ ବ୍ରହ୍ମ, କିଂ ଅଧ୍ୟାତ୍ମ, ଏସବୁ ବିଭିନ୍ନ ପ୍ରକାର ପ୍ରଶ୍ନ ସବୁ ରହିଛି। ତେଣୁ ସେହିଭଳି ଭାବରେ ପୃଥିବୀକୁ ମଧ୍ୟ ଦୋହନ କରାଯିବ, ଋତୁ ମହାରାଜ ଦୋହନ କରିବେ, ଅନ୍ୟ ସବୁ ସବୁ ବର୍ଷା ଆଣିକିରି ସେସବୁ ସବୁ ପଦାର୍ଥ ସବୁ ବାହାରିବ, ଆମେ ସବୁ ଶୁଣିବା, ଆଉ ପରେ ସବୁ ଆସିବ ସେ କଥା। ତେଣୁ ଏ ଭବିଷ୍ୟତବାଣୀ ଦିଆଗଲା, ତାଙ୍କର ଜନ୍ମରୁ ଦିଆହେଇଗଲା, ଆପଣ ଏଇଭଳି ଭାବରେ ସବୁ କାର୍ଯ୍ୟ କରିବେ। ଯେଭଳି ଭାବରେ ପ୍ରଭୁପାଦ ମହାରାଜଙ୍କୁ ତାଙ୍କର ଜନ୍ମ ସମୟରେ ତାଙ୍କୁ ଭବିଷ୍ୟତବାଣୀ ଦିଆଯାଇଥିଲା, ଏ ପୃଥିବୀର ପର୍ଯ୍ୟଟନ କରିବେ, ସାରା ପୃଥିବୀକୁ ପର୍ଯ୍ୟଟନ କରିବେ ଏବଂ 108ଟି ମନ୍ଦିର ସ୍ଥାପନ କରିବେ, ଏସବୁ ଜ୍ୟୋତିଷମାନେ କହିଥିଲେ, ଭବିଷ୍ୟତବାଣୀ ଦେଇଥିଲେ। ସେହିଭଳି ଭାବରେ ଆପଣ ସରସ୍ୱତୀ ନଦୀର ସଙ୍ଗମସ୍ଥଳରେ 100 ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିବେ। ସେ ସାଉଣ୍ଡଟା ବେଶୀ ହେଉଛି ନା, ସେ ଫ୍ୟାନ୍ଟା, ଏଇ ଫ୍ୟାନ୍ଟା ଲଗେଇ ଦିଅ, ଏଇ ଫ୍ୟାନ୍ଟା ସ୍ଲୋ କରିଦିଅ। ତେଣୁ ସରସ୍ୱତୀ ନଦୀ ତଟରେ 100 ଅଶ୍ୱମେଧ ଯଜ୍ଞ କରିବେ। ଯିଏ ଯଜ୍ଞ କରିବ, 100ଟି ଯଜ୍ଞ କରିବ, ସେ ଇନ୍ଦ୍ର ହେବେ। ଇନ୍ଦ୍ରଙ୍କର ଇଏ ହେଉଛି ଯୋଗ୍ୟତା। ଭଗବତ ଗୀତାରେ କ'ଣ କୁହାଗଲା, ଭଗବତ ଗୀତାରେ ନବମ ଅଧ୍ୟାୟରେ କୁହାଗଲା ଯେ ଯେଉଁ ରହିଛି, ତ୍ରୈବିଦ୍ୟା ମାଂ ସୋମପା ପୂତ ପାପା ଯଜ୍ଞେ ରିଷ୍ଠୁଆ ସ୍ୱର୍ଗତିଂ ପ୍ରାର୍ଥୟନ୍ତି। ତିନି ବେଦରେ ଯେଉଁ କୁହାଯାଇଛି, ଋଗ୍ବେଦ, ସମବେଦ, ଯଜୁର୍ବେଦ, ଏଥିରେ ଯେଉଁ କର୍ମକାଣ୍ଡୀୟ ଯଜ୍ଞର ବ୍ୟବସ୍ଥା କରାଯାଇଛି, ଏଇ ଯଜ୍ଞ ଦ୍ୱାରା ଜଣେ ସ୍ୱର୍ଗକୁ ଉନ୍ନୀତ ହେବ। କିନ୍ତୁ ସ୍ୱର୍ଗର ରାଜା ନ ହୋଇପାରେ, ସ୍ୱର୍ଗକୁ ଯାଇପାରେ, ଦେବତା ହୋଇପାରେ, କିନ୍ତୁ ଦେବତାମାନଙ୍କର ରାଜା ହେବା ପାଇଁ କ'ଣ ଆବଶ୍ୟକତା ରହିଛି ନା, 100 ଅଶ୍ୱମେଧ ଯଜ୍ଞ କରିବେ। ସେଥିପାଇଁ ଇନ୍ଦ୍ରଙ୍କର ଗୋଟେ ନାମ ହେଉଛି ଶତକ୍ରତୁ। 100 ଅଶ୍ୱମେଧ ଯଜ୍ଞ ଯିଏ କରିବ, ସିଏ ଇନ୍ଦ୍ର ହେବେ। ସେଥିପାଇଁ ବଳି ମହାରାଜ ଯେତେବେଳେ ଇନ୍ଦ୍ର ହୋଇଯାଇଥିଲେ, ଅସୁର ଥିଲେ, ଅସୁର ବା ଦୈତ୍ୟ ଥିଲେ, ଇନ୍ଦ୍ର ହୋଇଗଲେ ସ୍ୱର୍ଗରାଜ୍ୟ ଆକ୍ରମଣ କରି, ତାପରେ ସିଏ ଅଶ୍ୱମେଧ ଯଜ୍ଞ କରୁଥିଲେ, 100 ଯଜ୍ଞ କରିଥିଲେ, ସିଏ ଇନ୍ଦ୍ର ହୋଇଥାନ୍ତେ। ତା ସେଇ 100ତମ ଯଜ୍ଞ ଯେତେବେଳେ କରୁଥିଲେ, ଅଷ୍ଟମ ସ୍କନ୍ଧ 15-23 ଏ 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଭଗବାନ ବାମନ ରୂପରେ ଆସି ତାଙ୍କୁ ଛଳନା କରିବେ। ତାପରେ ଅବଶ୍ୟ ଅଶ୍ୱମେଧ ଯଜ୍ଞ ସମ୍ପନ୍ନ ହେବ। ସେ ବର୍ତ୍ତମାନ ଅଛନ୍ତି, ସୁତଳ ଲୋକରେ ଅଛନ୍ତି। ପର ଯେଉଁ ମନୁ ଆସିବେ, ପରୁ ମନୁ ହେଉଛନ୍ତି କିଏ, ଅଷ୍ଟମ ମନୁ, ଶ୍ରାବଣୀ ମନୁ, ଶ୍ରାବଣୀ ମନୁଙ୍କ ସମୟରେ ସେ ଏବେ ଇନ୍ଦ୍ର ହେବେ, ବଳି ମହାରାଜ ଇନ୍ଦ୍ର ହେବେ। ତେଣୁ ଏ ଯେଉଁ ଇନ୍ଦ୍ର ସେଇ ଯେତେବେଳେ ଯଜ୍ଞ କରିବେ, ଇନ୍ଦ୍ରଙ୍କର ଭାଳିଣୀ ପଡ଼ିଯିବ, ମୋ ଚାକିରି ଗଲା, ଆଉ ଜଣେ ଆସିଗଲେ କମ୍ପିଟିଟର କହିକିରି, ସେ ସବୁ ତାଙ୍କର ଅଶ୍ୱକୁ ଚୋରେଇ ନେବେ। ବହୁତ ସମୟରେ ଆମେ ଶୁଣୁଛେ ଅଶ୍ୱକୁ ସବୁ ଚୋରେଇ ନିଅନ୍ତି। ସିଏ ସଗର ମହାରାଜ ଯେତେବେଳେ ଯଜ୍ଞ କରୁଥିଲେ, ଇନ୍ଦ୍ର ଚୋରେଇକି ନେଇଯାଇଥିଲେ। ତେଣୁ ଏଠି ମଧ୍ୟ ସେୟା କରିବେ ସିଏ। ତାପରେ ଏକଥା ସବୁ ଆସିବ, ଅନ୍ତିମ ଯଜ୍ଞାନୁଷ୍ଠାନ ସମୟରେ ଇନ୍ଦ୍ର ଯଜ୍ଞ ଅଶ୍ୱ ଅପହରଣ କରିବେ। ଜୀବନର ଅନ୍ତିମ ସମୟରେ ସନକାଦି ଋଷିମାନଙ୍କ ଦ୍ୱାରା ଆପଣଙ୍କର ସାକ୍ଷାତ ହେବ। ଚାରି କୁମାର ଯେଉଁ ରହିଛନ୍ତି, ସନକ, ସନାତନ, ସନାତନ, ସନତ କୁମାର, ଏମାନେ ଆସି ପୃଥୁ ମହାରାଜଙ୍କୁ ଜ୍ଞାନ ଉପଦେଶ ଦେବେ। ସେ ଭଗବାନଙ୍କର ଅବତାର, ଇଏ ମଧ୍ୟ ଭଗବାନଙ୍କର ଅବତାର, ଜଣେ ଅବତାର ଆଉ ଜଣେ ଅନ୍ୟ ଅବତାରଙ୍କୁ ଭଗବାନଙ୍କ ବିଷୟରେ ଜ୍ଞାନ ପ୍ରଦାନ କରୁଛନ୍ତି। ଦେଖନ୍ତୁ ଇଏ ଭକ୍ତିର ସାମର୍ଥ୍ୟ ସୁନ୍ଦର ଏ ଶ୍ଳୋକଟି ଆସିବ, ଯେଉଁ ରହିଛି, ଆମେ ଯେଉଁ କ୍ଲେଶ ପାଉଛେ, ଦୁଃଖ ପାଉଛେ, ଦୁଃଖର କାରଣ କ'ଣ, ଭକ୍ତି ଜଣେ କରୁଛି ମାନେ ଏ କ୍ଲେଶ ଅଗ୍ନି, କ୍ଲେଶକୁ ନଷ୍ଟ କରିବ, ଦୁଃଖକୁ ସବୁ ନଷ୍ଟ କରିଦେବ। ଦୁଃଖର କ୍ଲେଶର କାରଣ କ'ଣ, ତିନୋଟି, ପାପ, ପାପ ବୀଜ, ଅବିଦ୍ୟା। ଏ ଅବିଦ୍ୟା ନାଶ କରିବ ଯେଉଁଟାକ, ସେ ଶ୍ଳୋକଟି ଏ କହିବେ, ସନକ ସନାତନ ସନାତନ ସନତ କୁମାର, ଚତୁର୍ଥ ସ୍କନ୍ଧ ପରେ ଆସିବ, 22 ନା କେତେ ଅଧ୍ୟାୟରେ ଆସିବ ସେଇଟା, ସେ ଶ୍ଳୋକଟି ପ୍ରସିଦ୍ଧ ଶ୍ଳୋକ ରହିଛି, ଆମେ ନେଇଛେ ଆମ ଭାଗବତ କ୍ରମରେ ନେଇଛେ। ତେଣୁ ଏଇଭଳି ଭାବରେ ସିଏ ସବୁ ତାଙ୍କର ଜ୍ଞାନ ଉପଦେଶ କରିବେ। ସେମାନଙ୍କ ଠାରୁ ଆପଣ ଶୁଦ୍ଧ ଜ୍ଞାନ ଆହରଣ କରିବେ। ଦେବତା ଓ ଅସୁରମାନେ ସମସ୍ତେ ଆପଣଙ୍କର ଗୁଣଗାନ କରିବେ, ସମସ୍ତେ ଭଗବାନଙ୍କର ଗୁଣଗାନ କରିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ସପ୍ତଦଶ ଅଧ୍ୟାୟରେ ପୃଥିବୀ ଉପରେ ପୃଥୁଙ୍କର କୋପ ବିଷୟରେ ବର୍ଣ୍ଣନା କରାଯିବ, କ୍ରୋଧ ଆସିବ ପୃଥୁ ମହାରାଜ। ତେଣୁ ସୁତ ଗୋସ୍ୱାମୀ ଏ କଥା କିଏ କହୁଛି, କାହାକୁ କେଉଁଠି କେତେବେଳେ କହୁଛି, କ'ଣ ମନେ ଅଛି, କହିହେବ, କହିପାରିବ ତୁମେ? ତୃତୀୟ ଏବଂ ଚତୁର୍ଥ ସ୍କନ୍ଧ, ଏଇ ଦୁଇଟି ସ୍କନ୍ଧରେ ମୈତ୍ର ବିଦୁରଙ୍କର ସମ୍ବାଦ ଚାଲିଛି। ଯେଉଁ ମୈତ୍ର ବିଦୁର ସମ୍ବାଦ ହୋଇଥିଲା, ଏହି ସମ୍ବାଦଟାକୁ ଶୁକଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିଥିଲେ ଏବଂ ସେହି କଥାକୁ ସୁତ ଗୋସ୍ୱାମୀ ସ୍ୱର୍ଣ୍ଣକାଦ ଋଷିମାନଙ୍କୁ କହିଥିଲେ ଏବଂ ସେହି କଥା ଆମେ ଆପଣମାନଙ୍କୁ ବର୍ତ୍ତମାନ କହୁଛୁ। ଏଇଭଳି ଭାବରେ ପରମ୍ପରାର ଏବଂ ପରମ୍ପରା ପ୍ରାପ୍ତମ। ତେଣୁ ସୁତ ଗୋସ୍ୱାମୀ ସ୍ୱର୍ଣ୍ଣକାଦି ମୁନିମାନଙ୍କୁ କହିଲେ, ବିଦୁର ମୈତ୍ରମୁନିଙ୍କୁ ପୃଥିବୀଙ୍କର ଗୋରୂପ ଧାରଣ କରିବା କାରଣ ଜିଜ୍ଞାସା କରିବାରୁ ମୈତ୍ରମୁନି କହିଲେ, ବିଦୁର ହେଉଛନ୍ତି ଯମରାଜ। ଯମରାଜ ଅଭିଶାପଗ୍ରସ୍ତ ହୋଇକି ଶୂଦ୍ର ହୋଇଯାଇଥିଲେ 100 ବର୍ଷ ପାଇଁ। ତେଣୁ ସେ ଯମରାଜ, ସେ ସବୁ ମହାଜନ, ଯମରାଜ ହେଉଛନ୍ତି ଜଣେ ମହାଜନ, ତେଣୁ ସେ ସବୁ ଜାଣନ୍ତି। ତେଣୁ ସେ ପ୍ରଶ୍ନ ପଚାରିଲେ ଯେ ପୃଥିବୀ କାହିଁକି ଗାଭୀ ରୂପ ଗୋଟେ ଧାରଣ କରିଥିଲେ, ଏସବୁ କଥା ପଚାରିବାରୁ ମୈତ୍ରମୁନି ବର୍ତ୍ତମାନ ବିଦୁରଙ୍କୁ ସେ ତା'ର ଉତ୍ତର ଦେଉଛନ୍ତି। ପୃଥୁ ମହାରାଜଙ୍କର ରାଜ୍ୟ ଅଭିଷେକ ଯେତେବେଳେ ସରିଲା, ସେତେବେଳେ ପୃଥିବୀରେ ଅନ୍ନଭାବ ହେବାରୁ ଅନ୍ନ ଅଭାବ ହେଲା, ଫୁଡ଼ ପ୍ରୋବ୍ଲେମ୍ ଯେଉଁ ରହିଛି, ଫୁଡ଼ ସ୍କାର୍ସିଟି ଯେଉଁ ଆସିଗଲା, ଅନ୍ନ ଅଭାବ ହେଲା। ଅନ୍ନାଦ ଭବତି ଭୂତାନି, ଅନ୍ନ ଆବଶ୍ୟକତା ରହିଛି। କେମିତି ଅନ୍ନଟା ମିଳିବ ନା? ପର୍ଜନାଦ ଅନ୍ନ ସମ୍ଭବ, ଭଗବତ ଗୀତା ତୃତୀୟ ଅଧ୍ୟାୟରେ କୁହାଗଲା, ଅନ୍ନାଦ ଭବତି ଭୂତାନି ପର୍ଜନାଦ ଅନ୍ନ ସମ୍ଭବ, ଯଜ୍ଞାଦ ଭବତି ପର୍ଜନ୍ୟ, ଯଜ୍ଞ ମାଧ୍ୟମରେ ଏଇ ବୃଷ୍ଟି ହୁଏ। ଏବଂ ଯଜ୍ଞ କିଭଳି ହୁଏ? ଯଜ୍ଞ କର୍ମ ସମୁଦ୍ଭବ, ଯଜ୍ଞ କର୍ମ ମାଧ୍ୟମରୁ ଯଜ୍ଞଟା ହୁଏ, କର୍ମ ମାଧ୍ୟମରେ ଯଜ୍ଞଟି ହୁଏ। ଯେକୌଣସି କର୍ମ କଲେ ଯଜ୍ଞ ହେବ ନା? ନା, କର୍ମ ବ୍ରହ୍ମ ଭବ ବିଧି, ବ୍ରହ୍ମ କହିଲେ ବେଦ, ବେଦରେ ଯେଉଁ ବର୍ଣ୍ଣିତ କର୍ମ ତାକୁ ଯଜ୍ଞ ବୋଲି କୁହାଯିବ। ତେଣୁ ବ୍ରହ୍ମ ବା ବେଦ ଇଏ କ'ଣ, ଯିଏ ମନୁଷ୍ୟ ଜଣେ ଲେଖିଛି ନା, ବ୍ରହ୍ମ ଅକ୍ଷର ସମୁଦ୍ଭବମ, ବ୍ରହ୍ମ ଭଗବାନ ଠାରୁ ଆସୁଛନ୍ତି ଏବଂ ବ୍ରହ୍ମ ଅକ୍ଷର ତସ୍ମାତ୍ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠିତମ। ତେଣୁ ବେଦରେ ଏହିସବୁ ଯଜ୍ଞ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ଏହିଭଳି ଭାବରେ ପୃଥୁ ମହାରାଜ ରାଜ୍ୟ ଅଭିଷେକ ହେଲା ପରେ ପୃଥିବୀର ଅନ୍ନ ଅଭାବ ହେଲା। ଯଦି ଯଜ୍ଞ ହେବ ତାହେଲେ ପର୍ଜନ୍ୟ ହେବ, ପର୍ଜନ୍ୟ ହେଲେ ଅନ୍ନ ହେବ, ଆଉ ଅନ୍ନ ଅଭାବ ହେବ ନାହିଁ। କିନ୍ତୁ ତଥାପି ଇଏ ରାଜା ପୃଥୁ ମହାରାଜ ବେଦ ନୀତି ଅନୁସାରେ, ବେଦ ଧର୍ମ ନୀତି ଅନୁସାରେ ରାଜ୍ୟ ଶାସନ କରୁଥିଲେ, କିନ୍ତୁ ଅନ୍ନ ଅଭାବ ହୋଇଗଲା। ତେଣୁ ଯେତେବେଳେ ଅନ୍ନ ଅଭାବ ହେଲା, ପ୍ରଜାମାନେ ଆସି ଖାଦ୍ୟ ବିନା ବ୍ୟାକୁଳ ହୋଇ ମହାରାଜାଙ୍କର ଶରଣାପନ୍ନ ହେଲେ। ଆମର ଓଡ଼ିଶାରେ ଗୋଟେ ପଡ଼ିଥିଲା ଦୁର୍ଭିକ୍ଷ। ଦୁର୍ଭିକ୍ଷ କାହିଁ କୁହାଯାଏ, ମାନେ ଦୁର୍ଭିକ୍ଷ କହିଲେ ଭିକ୍ଷା ମାଗିଲେ ମଧ୍ୟ ମିଳିବ ନାହିଁ, ଦୁର୍ଭିକ୍ଷ, ସେଥିପାଇଁ ହେଇଛି ଦୁର୍ଭିକ୍ଷ। ସେ ନଅଙ୍କ ଦୁର୍ଭିକ୍ଷ ବୋଲି କୁହାଯାଏ, କାହାରକୁ ରାଜାଙ୍କ ଅମଳରେ ଏସବୁ ଅବ୍ୟସ୍ତା ହୋଇଥିଲା, ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ଖାଇବାକୁ ଲୋକମାନେ ପାଉନଥିଲେ, ଭିକ୍ଷା ମାଗିଲେ ମଧ୍ୟ ମିଳୁନଥିଲା। ତେଣୁ ଆମର ମଧ୍ୟ ଓଡ଼ିଶାରେ କିଛି ବର୍ଷ ତଳେ ଘଟଣା କରୁଥିଲା, ଖାଦ୍ୟ ଅଭାବ, ଖାଦ୍ୟ ବିନା ଲୋକମାନେ ମୃତ୍ୟୁବରଣ କରୁଛନ୍ତି ବା ସୁଇସାଇଡ଼ କରୁଛନ୍ତି ବର୍ଣ୍ଣନା କରାଯାଉଥିଲା। ସେ ଯାହା ବି ହଉ, ଏଇ ଯେଉଁ ଖାଦ୍ୟ ଅଭାବ ହେଲା, ପ୍ରଜାମାନେ ମହାରାଜଙ୍କ ପାଖରେ ଆସି ଅଭିଯୋଗ କଲେ, ପ୍ରଜାମାନେ ଖାଦ୍ୟ ବିନା ବ୍ୟାକୁଳ ହୋଇ ମହାରାଜଙ୍କର ଶରଣାପନ୍ନ ହେଲେ। ପୃଥୁ ମହାରାଜ, ପୃଥିବୀ ଔଷଧି ବୀଜ ଗ୍ରାସ କରିଛନ୍ତି, ତାହାଦ୍ୱାରା ପ୍ରଜାବର୍ଗଙ୍କର ଅନ୍ନାଭାବ ଘଟିଛି, ଅନ୍ନାଭାବ ଘଟିଛି, ଏହା ନିଜ ବୁଦ୍ଧିବଳରେ ସ୍ଥିର କରି କୁପିତ ତ୍ରିପୁରାରୀଙ୍କ ସଦୃଶ ସ୍ୱର ଆସନ ଗ୍ରହଣ କରି ପୃଥିବୀକୁ ଲକ୍ଷ୍ୟ କରି ସରସନ୍ଧାନ କଲେ। ତ୍ରିପୁରାରୀ ଶିବଜୀଙ୍କୁ ତ୍ରିପୁରାରୀ ବୋଲି କୁହାଯାଏ, ତ୍ରିପୁର ନାମ ଗୋଟେ ଦୈତ୍ୟ ଥିଲା, ଜଣେ ଦୈତ୍ୟ ଥିଲା ଯିଏକି ତିନୋଟି ପୁର ତିଆରି କରିଥିଲା, ଗୋଟେ ଲୁହାରେ, ଗୋଟେ ସୁନାରେ, ଗୋଟେ ରୂପାରେ। ଏଇ ତିନୋଟି ପୁର ତିଆରି କରିକି ସେ ଯୁଦ୍ଧ କରି ଦେବତାମାନଙ୍କୁ ହରାଇ ଦେଉଥିଲେ, ଅସୁରମାନଙ୍କୁ। ଏମିତିକି ଦେବତାମାନେ ଶିବଜୀଙ୍କର ଶରଣରେ ଗଲେ ଶିବଜୀ ମଧ୍ୟ ତାଙ୍କୁ ହତ୍ୟା କରିପାରୁନଥିଲେ, କାହିଁକିନା ତାଙ୍କ ପାଖରେ ଗୋଟେ ଥିଲା, କୁଣ୍ଡ ଥିଲା, ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଏ। ସେଇଟା ଗୋଟେ ଅମୃତ କୁଣ୍ଡ ସେ ତିଆରି କରିଥିଲେ, ତେଣୁ ଯେଉଁ ରାକ୍ଷସମାନେ ମୃତ୍ୟୁବରଣ କରୁଥିଲେ ସେ ଅମୃତ କୁଣ୍ଡରେ ତାଙ୍କୁ ପକାଇଦେଲେ ସେ ପୁଣି ଜୀବନ ଧାରଣ କରି ଆସିଯାଉଥିଲେ। ତେଣୁ ଏଇଭଳି ଭାବରେ ଶିବଜୀ ଆଉ ହାର ମାନିଗଲେ, ତେଣୁ ଭଗବାନଙ୍କ ଶରଣରେ ଗଲେ। ତେଣୁ ଭଗବାନ କ'ଣ କଲେ, ଭଗବାନ ବିଷ୍ଣୁ ଏବଂ ବ୍ରହ୍ମାଙ୍କୁ, ଭଗବାନ ବିଷ୍ଣୁ ଗୋଟେ ଗାଭୀ ରୂପରେ ଆସିଲେ ଏବଂ ବ୍ରହ୍ମା ଗୋଟେ ବତ୍ସା ରୂପରେ ଆସିଲେ। ଗାଭୀ ଏବଂ ବତ୍ସା ରୂପେ ଯାଇକି ପହଞ୍ଚିଗଲେ ସେ ତ୍ରିପୁରରେ ଯେଉଁ ରହିଛି, ସହର ଭଳିଆ ହୋଇଛି, ସେଇଠି ପହଞ୍ଚିଗଲେ, ସେ କୁଣ୍ଡ ପାଖରେ ପହଞ୍ଚିଗଲେ, ଅମୃତ କୁଣ୍ଡ ଗୋଟେ କୂପ ଭଳିଆ ରହିଛି। ତେଣୁ ଅସୁରମାନେ ଦେଖୁଛନ୍ତି, ତାଙ୍କୁ ମନା କରିପାରୁନାହାନ୍ତି, ସେମାନେ ଭାବିଲେ ଏଇ ତ ଗାଭୀଟା, ତାକୁ ଆଉ କେମିତି ବାଡ଼େଇବା, ହୁଡ଼େଇବା, କ'ଣ କରିବା, ପିଉ କେତେ ପିଉଛି, ପିଉ ଆମର ତ ସଫିସିଏଣ୍ଟ ରହିଛି, ଅମୃତ ରହିଛି, ସେ କେତେ ପିଇବ। ଏଇଭଳି ଭାବରେ ଭାବି କିଛି ଆଉ କହିଲେ ନାହିଁ, ସେ ଗାଭୀ ଆଉ ବର୍ଷା ଦୁଇ ଜଣ ଯାହା ପିଇକିରି ପିଇଦେଲେ, ପୁରାଟା ପିଇଦେଲେ, ଆଉ କିଛି ରହିଲା ନାହିଁ, ଶୂନ୍ୟ କରିଦେଲେ। ତାପରେ ଶିବଜୀ ସେ ଅସୁରମାନଙ୍କୁ ହତ୍ୟା କଲେ। ସେଥିପାଇଁ ଶିବଜୀଙ୍କର ଗୋଟେ ନାମ ହେଉଛି ତ୍ରିପୁରାରୀ, ତେଣୁ ଏଇଠି ସେ କଥା କୁହାଯାଉଛି ତ୍ରିପୁରାରୀ। ଯେଭଳି ଭାବରେ ଅସୁରମାନଙ୍କୁ ହତ୍ୟା କରିଥିଲେ ଆଜି ଭଗବାନ ପୃଥ୍ୱୀ ମହାରାଜ, ସେହିଭଳି ଭାବରେ କ୍ରୋଧ ପ୍ରକାଶ କରି ପୃଥିବୀକୁ ଲକ୍ଷ୍ୟ କରି ସରସନ୍ଧାନ କଲେ, ପୃଥିବୀକୁ ହତ୍ୟା କରିବେ। ତେଣୁ ପୃଥିବୀ ଦେବୀ ଭୟଭୀତ ହୋଇ ଗାଭୀ ରୂପ ଧାରଣ କରି ପଳେଇଲେ ମଧ୍ୟ ପୃଥ୍ୱୀ ମହାରାଜ ତାଙ୍କ ପଛରେ କ୍ରୋଧ କରି ତାଙ୍କ ପଛରେ ଧାବମାନ ହେଉଛନ୍ତି, ସରକୁ ସନ୍ଧାନ କରି ଧାବମାନ ହେଉଛନ୍ତି ହତ୍ୟା କରିବା ପାଇଁ। ଏ ଭଗବାନଙ୍କର ଗୋଟେ ଲୀଳା। ତେଣୁ ପୃଥିବୀ ଆଉ କୌଣସି ଉପାୟ ନ ପାଇ ପୃଥ୍ୱୀ ମହାରାଜଙ୍କୁ ପ୍ରାର୍ଥନା କଲେ। ଆମେ ଗୋଟେ ପ୍ରାର୍ଥନା ନେଇଛେ 1739ରେ, ନମଃ ପରସ୍ମୈ ପୁରୁଷାୟ ମାୟା ବିନ୍ୟସ୍ତନା ତନେବ ଗୁଣାତ୍ମନେ, ନମଃ ସ୍ୱରୂପାନୁଭବେନ ନିର୍ଦ୍ଧୃତ ଦ୍ରବ୍ୟ କ୍ରିୟାକାରକ ବିଭ୍ରୋ ମୋର୍ମୟେ। ନମଃ ପରସ୍ମୈ ପୁରୁଷାୟ ମାୟା, ଭଗବାନ ହେଉଛନ୍ତି ପରମ ପୁରୁଷ। ନମଃ ପରସ୍ମୈ ପୁରୁଷା ମାୟା ବିନ୍ୟସ୍ତନା କ'ଣ ସେଇଟା ବିନ୍ୟସ୍ତନା ନାନା ତନବେ ଗୁଣାତ୍ମନେ, ନାନା ତନବେ ବିଭିନ୍ନ ପ୍ରକାର ଯଜ୍ଞ ମାଧ୍ୟମରେ ଯଜ୍ଞର ବ୍ୟବସ୍ଥା ସେ କରିଛନ୍ତି ଭଗବାନ। ଆମର ଏଠି କୁହାଯାଇଛି, ଆପଣ ହେ ଧର୍ମଜ୍ଞ, ହେ ଆପଣ ବତ୍ସଳ, ଆପଣ ପ୍ରଜାରକ୍ଷଣ କାର୍ଯ୍ୟରେ ନିଯୁକ୍ତ ହୋଇଛନ୍ତି, ସୁତରାଂ ମୋତେ ମଧ୍ୟ ରକ୍ଷା କରନ୍ତୁ। ଆପଣ ଏଇ ଦିନା ନିରପରାଧୀ ଅବଳାକୁ କ'ଣ ପାଇଁ ହତ୍ୟା କରିବାକୁ ଇଚ୍ଛା କରୁଛନ୍ତି? ଆପଣଙ୍କୁ ସମସ୍ତେ ଧାର୍ମିକ ବୋଲି ଜାଣନ୍ତି, ସୁତରାଂ କିପରି ସ୍ତ୍ରୀ ହତ୍ୟା କରିବେ? ହେ ରାଜନ୍, ଏଇ ବିଶ୍ୱ ମୋଠାରେ ପ୍ରତିଷ୍ଠିତ, ମୁଁ ହିଁ ଏହାର ସୁଦୃଢ଼ ତରଣୀ ସ୍ୱରୂପା, ମୋତେ ବିଦୀର୍ଣ୍ଣ କରି ଆପଣ କିପରି ଶରୀର କରି ଆପଣଙ୍କୁ ଏବଂ ଏହି ପ୍ରଜାମାନଙ୍କୁ ଧାରଣ କରିବେ? ତେଣୁ ପୃଥ୍ୱୀ ମହାରାଜ କହିଲେ, ପୃଥିବୀ, ମୋର ରାଜ୍ୟ ଶାସନ ବିଷୟରେ ତୁମେ ବିରୁଦ୍ଧ ଆଚରଣ କରୁଛ, କାରଣ ଯଜ୍ଞାନୁଷ୍ଠାନରେ ତୁମେ ଦେବତା ରୂପେ ତାହାର ଭାଗ ଗ୍ରହଣ କରିଥାଅ, କିନ୍ତୁ ଆମମାନଙ୍କ ପାଇଁ ଶସ୍ୟ ଉତ୍ପାଦନ କରୁନାହଁ, ଅତେବ ତୁମକୁ ବଦ୍ଧ କରିବି। ଯେଉଁ ଗାଭୀ ପ୍ରତିଦିନ ତୃଣ ଭକ୍ଷଣ କରେ ଅଥଚ ସ୍ତନ୍ୟ ଦୁଗ୍ଧ ଦାନ କରେ ନାହିଁ, ସେ ଅପରାଧରେ ସେହି ଦୁଷ୍ଟାର ଦଣ୍ଡବିଧାନ କରିବା କି ଯୁକ୍ତିସଙ୍ଗତ ନୁହେଁ? ବ୍ରହ୍ମା ସୃଷ୍ଟି କାଳରେ ଯେଉଁ ସମସ୍ତ ଶସ୍ୟ ବୀଜ ସୃଷ୍ଟି କରିଥିଲେ ତାହା ତୁମେ ନିଜ ଦେହରେ ରୁଦ୍ଧ କରି ରଖିଛ, ମୋତେ ଅବଜ୍ଞା କରି ସେ ସକଳ ପରିତ୍ୟାଗ କରୁନାହଁ, ତୁମର ବୁଦ୍ଧି ନିତାନ୍ତ ମନ୍ଦ, ଅତଏବ ମୋର ବାଣ ଦ୍ୱାରା ତୁମକୁ ଛିନ୍ନ ଭିନ୍ନ କରିଦେବି, ମୋର ଯୋଗ ବଳରେ ମୁଁ ସମସ୍ତ ପ୍ରଜାଙ୍କୁ ଧାରଣ କରିବି। ଭୟଭୀତ ପୃଥିବୀ ତାଙ୍କୁ ସ୍ତବକ କରି କହିଲେ, ହେ ବିଭୁ, ହେ ଅଜ, ଯିଏ ନିଜ ମାୟା ଶକ୍ତି ଦ୍ୱାରା ଏହି ବିଷ ସୃଷ୍ଟି କରିଛନ୍ତି। ଏ ଶ୍ଳୋକର ଅର୍ଥ ହେଉଛି ଏଇଟା, ନମଃ ପରସ୍ମୈ ପୁରୁଷାୟ ମାୟା ବିନଷ୍ଟ ନାନା ତନବେ ଗୁଣାତ୍ମନେ, ଏ ବିଷକୁ ସେ ସୃଷ୍ଟି କରିଛନ୍ତି ମାୟା ଶକ୍ତି, ସତ୍ୱ ରଜ ତମ ତିନି ଗୁଣରେ ବିଶ୍ୱକୁ ସୃଷ୍ଟି କରିଛନ୍ତି। ଆପଣ ହିଁ ସେଇ ପୁରୁଷ, ଆପଣ ହିଁ ସ୍ୱନିର୍ମିତ ଭୂତ ଇନ୍ଦ୍ରିୟ ଅନ୍ତଃକରଣାତ୍ମକ ଏହି ଜଗତକୁ ସମ୍ୟକ ରୂପେ ସ୍ଥାପନ କରିବା ପାଇଁ ଆଦି ଶୁକର ରୂପ ଧାରଣ କରି ଜଳମୟ ରସାତଳରୁ ମୋତେ ଉଦ୍ଧାର କରିଥିଲେ। ଭଗବାନ ଶୁକର ରୂପ ଧାରଣ କରି ପୃଥିବୀକୁ ଉତ୍ତୋଳନ କରିଥିଲେ। ଆପଣ ହିଁ ସେହି ଧରାଧର ବ୍ରହ୍ମମୂର୍ତ୍ତି, ମୁଁ ଜଳର ଉପରିଭାଗରେ ତରଣୀ ସଦୃଶ ବିରାଜିତା, ଆପଣଙ୍କର ପ୍ରଜାକୁଳ ସେହି ତରଣୀ ରୂପା ମୋ ଠାରେ ଅବସ୍ଥିତ, କିନ୍ତୁ ଅଦ୍ୟ ଆପଣ ପ୍ରଜାମାନଙ୍କର ରକ୍ଷଣ ବାସନାରେ ମୂର୍ତ୍ତି ପୃଥ୍ୱୀ ରୂପ ପ୍ରକାଶିତ କରି କେବଳ ମାତ୍ର ଦୁଗ୍ଧ ପାଇଁ ସର୍ବଦ ଆଧାରଭୂତ ମୋତେ ତୀବ୍ର ବାଣ ସଂଯୋଗରେ ଦହନ କରିବାକୁ ଉଦ୍ୟତ କରିଛନ୍ତି। ଏହା ଗୋଟେ ଆଶ୍ଚର୍ଯ୍ୟ କଥା। ମୁଁ ଆପଣଙ୍କର ଚରଣାବିନ୍ଦରେ ଅସଂଖ୍ୟ ନମସ୍କାର କରୁଛି। ଏଇଭଳି ଭାବରେ ଯେତେବେଳେ ପୃଥିବୀ ପୃଥ୍ୱୀ ମହାରାଜଙ୍କ ଶରଣରେ ଗଲେ, ତେବେ ସେ କହିଲେ, ପୃଥିବୀ ଦେବୀ କହିଲେ ଯେ ଆପଣ ଦୋହନ କରନ୍ତୁ। ଆପଣ ଦୋହନ କଲେ କାହିଁକି ଏଇଟା ପୃଥିବୀ କାହିଁକି ଶସ୍ୟ ନିଜ ହୃଦୟ ଭିତରେ ଉଦର ଭିତରେ ରଖିଥିଲେ, କାହିଁକି ଦେଉନଥିଲେ ନା? ଲୋକମାନେ ଏ ଯେଉଁ ଶସ୍ୟକୁ ନିଜର ଇନ୍ଦ୍ର ତୃପ୍ତିରେ ଲଗାଉଥିଲେ, ଏକଥା କହିବେ ପୃଥିବୀ ଦେବୀ। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ଅବସ୍ଥା ମଧ୍ୟ ସେଇଭଳି ଭାବରେ ହେଇଯାଇଛି। ଲୋକମାନେ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ନିଜର ଇନ୍ଦ୍ର ତୃପ୍ତି ପାଇଁ କରୁଛନ୍ତି, ଭଗବାନଙ୍କୁ ଭୋଗ ଅର୍ପଣ କରିବା ପାଇଁ କରୁନାହାନ୍ତି। ତେଣୁ କଳିଯୁଗର ଅବସ୍ଥା ଆସିବ, ଖାଦ୍ୟ ଶସ୍ୟ ମିଳିବ ନାହିଁ, ଲୋକମାନେ ଘରଦ୍ୱାର ତ୍ୟାଗ କରି ପଳାଇଯିବେ, ସେ ବର୍ଣ୍ଣନା କରାଯାଉଛି। ଦୁର୍ଭିକ୍ଷ କରପୀଡ଼ିତା, ଏକରେ ଶସ୍ୟ ଉତ୍ପନ୍ନ ହେବ ନାହିଁ, ଦୁଇରେ ଟ୍ୟାକ୍ସ ବଢ଼ିବଢ଼ିକା ଯିବ। ତେଣୁ ଲୋକମାନେ ଗିରିକାନନକୁ ସବୁ ପଳାଇବେ, ମାୟାବାଦୀ ସବୁ ବାହାରିବେ, ଏଇକି ବାହାରିବେ। ଏସବୁ କଥା ଭବିଷ୍ୟତବାଣୀ ଦିଆଯାଇଛି ଭାଗବତ ଦ୍ୱାଦଶ ସ୍କନ୍ଧରେ। ତେଣୁ ଏଇଭଳି ଭାବରେ ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ କେମିତି ପୃଥିବୀ ଦୋହନ କରାଯିବ। ବିଭିନ୍ନ ବର୍ଷାମାନଙ୍କୁ ନେଇକରି ପୃଥ୍ୱୀ ମହାରାଜ ପୃଥିବୀକୁ ଦୋହନ କରିବେ। ଆମେ ଆସନ୍ତାକାଲି ଶ୍ରବଣ କରିବା ଏମିତି ଦୋହନରେ କ'ଣ ସବୁ ପଦାର୍ଥ ମିଳିଲା, 18 ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ପୃଥ୍ୱୀ ମହାରାଜଙ୍କ କଥା ଚାଲିବ। ପୃଥ୍ୱୀ ମହାରାଜ ଏଇଭଳି ଭାବରେ କେମିତି ସାହାଯ୍ୟ ଶାସନ କରିବେ, ଆମର ପ୍ରଭୁପାଦ ମହାରାଜ କହିଛନ୍ତି। ପୃଥ୍ୱୀ ମହାରାଜ ଗୋଟେ ତାଙ୍କ ପ୍ରଜାମାନଙ୍କୁ ଗୋଟେ କଥା କହିଥିଲେ, ଉପଦେଶ ଦେଇଥିଲେ, ଯେଉଁ ଉପଦେଶଟା ପ୍ରଭୁପାଦ ମହାରାଜ କହନ୍ତି ଏଇଟା ଆମର ପାର୍ଲାମେଣ୍ଟରେ ରହିବା କଥା, ପାର୍ଲାମେଣ୍ଟରେ ସେଇ ଉପଦେଶଟା ରହିବା କଥା। ରାଜ୍ୟ ଶାସନ କରିବା ପାଇଁ, ପ୍ରଜାମାନଙ୍କୁ ପାଳନ କରିବା ପାଇଁ ସେ ଉପଦେଶ ସମସ୍ତେ ଜାଣି, ଯେଉଁମାନେ ବିଶେଷ ଭାବେ ଶାସକ ବର୍ଗ ସେମାନେ ଜାଣିବା କଥା, ପ୍ରଭୁପାଦ ମହାରାଜ ଏଭଳି ଭାବରେ ଗୋଟେ ସ୍ଥାନରେ କହିଛନ୍ତି। ତେଣୁ ଏହିସବୁ ପୃଥ୍ୱୀ ମହାରାଜଙ୍କର ଉପଦେଶ ଆମେ ଶ୍ରବଣ କରିବା। ପ୍ରଥମେ ପୃଥିବୀକୁ ଦୋହନ କରିବେ, ତାପରେ ସେସବୁ ଉପଦେଶ ସବୁ ରହିଛି, ତାପରେ ତାଙ୍କର ଯେଉଁ ଯଜ୍ଞ କରିବେ ସେ ଯଜ୍ଞ କଥା ମଧ୍ୟ କହିବା, ଏସବୁ କଥା ସବୁ ରହିଛି। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ ଅଛି ବା କିଛି କହିବାର ଅଛି। ନହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେତ ଗୌରଭକ୍ତ କି।